ମନାଦିତ୍ୟ ବେପାରୀ, ମୁଁ ସିଫାର ଗୋଟେ କର୍ମଚାରୀ। ଆମର 8 ନମ୍ବର 19 ନମ୍ବର ୱାର୍ଡରେ ଆମର କିଛି ଆମକୁ ବହୁତ ଗୁଡ଼ାଏ ପ୍ରୋବ୍ଲେମ ଆମକୁ ଆସିଥିଲା, ଯୋଉଟା କି ପାଣି ଉପରେ, ଡ୍ରେନ ଉପରେ ବିଭିନ୍ନ ପ୍ରକାର ପ୍ରୋବ୍ଲେମ ଆମକୁ ଜଣା ପଡିଥିଲା। ଆମେ ସେସବୁ କମ୍ପ୍ଲେନ କୁ ନେଇକିରି ଆମର ସାନିଟେରିଆନ ଇନ୍ସପେକ୍ଟର ଯିଏ ଅଛନ୍ତି 18 ନମ୍ବର 19 ନମ୍ବର ୱାର୍ଡର ଜଳ ରଞ୍ଜନ ବିଶ୍ୱାଳ ସାର୍ଙ୍କୁ ଆମେ ଜଣାଇଥିଲୁ। ଆଉ ସାର୍ଙ୍କ କହିବା ଅନୁସାରେ ସାର୍ କହିଲେ ଯେ ପ୍ରୋବ୍ଲେମ ର ସମସ୍ୟାର ସେ ସମାଧାନ କରିପାରିବେ। ଆଜି ଏମ୍ସିସି ରେ ଆମର ସିଫା ତରଫରୁ ଗୋଟେ ମିଟିଂ ଆରେଞ୍ଜମେଣ୍ଟ କରାଯାଇଥିଲା, ସେଠି ଉପସ୍ଥିତ ଥିଲେ ପ୍ରଳୟ ସାର। ସେ ସମସ୍ତଙ୍କ ସମସ୍ୟାର ସମାଧାନ ଶୁଣିଥିଲେ ଆଉ ସେ ଉତ୍ତର ବି ଦେଇଥିଲେ କି ସମସ୍ୟା ଆମର ଯୋଉ ଆସିଛି ତାର ଜଲ୍ଦା ଜଲ୍ଦି ସେମାନେ ସମାଧାନ କରିବେ ଆଉ ପ୍ରତିଶ୍ରୁତି ବି ଦେଇଛନ୍ତି। ଆଉ ଯୋଉ ସାହିରେ ଅସୁବିଧା ରହୁଛି ଆମର ଅଳିଆ ଗାଡି ଯାଇପାରୁନି, ସେଠି ଯଥାଶୀଘ୍ର ସେଠି ସବମିଟ୍ କରିବ ବୋଲି ସାର୍ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ସେଥିପାଇଁ ମୁଁ ସାର୍ଙ୍କୁ ଅଶେଷ ଧନ୍ୟବାଦ ଦଉଛି ଆଉ ମୋର ସିଫା ଟିମ୍ କୁ ବି ଅଶେଷ ଧନ୍ୟବାଦ ଜଣାଉଛି।